ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ಸೇನಾ ಹಮಾರೆ ಸಂಗ ಸಂಗ ಹೈ ಯಾಕೂಬ್ ಕಾ ಪರಮೇಶ್ವರ।
ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ନମସ୍କାର, ମୁଁ ସାରାପ୍ରିୟା ମଣ୍ଡୋରା ଏହି ସ୍ୱାସ୍ଥ୍ୟ ଟିପ୍ପଣ ଆଲୋଚନାରେ ସ୍ୱାଗତ କରୁଅଛି। ଆଜିର ଆଲୋଚନା ହେଉଛି ଔଷଧ। ଔଷଧ ଦ୍ୱାରା କର୍କଟ ରୋଗ ନିବାରଣ କରିପାରିବା ପ୍ରସ୍ତାବ ଅତି ଆକର୍ଷଣୀୟ ଓ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସପକ୍ଷରେ ପ୍ରମାଣ ମିଳୁଛି। କେତେକ କ୍ଷେତ୍ରରେ ଜନସାଧାରଣଙ୍କ ମଧ୍ୟରେ NSAID ଔଷଧ ଦ୍ୱାରା କଲୋରେକ୍ଟାଲ କର୍କଟ ସମ୍ଭାବନା କମ୍ କରିହୁଏ, କିନ୍ତୁ ଏମାନଙ୍କର ଖାଦ୍ୟନଳୀ ଓ ହୃତ୍ପିଣ୍ଡ ରକ୍ତନଳୀ ଉପରେ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଯୋଗୁଁ ଅଧିକ କ୍ଷତି କରନ୍ତି। ଆସ୍ପିରିନ୍ ଦ୍ୱାରା କର୍କଟ ମୃତ୍ୟୁ ସଙ୍କଟ 7% କମ୍ ହୁଏ। ଫ୍ୟାମିଲିଆଲ ଆଡେନୋମେଟ୍ସ ପଲିପସିସ୍ ରୋଗଗ୍ରସ୍ତ ଲୋକଙ୍କର COX-2 ଇନହିବିଟର ଦ୍ୱାରା ଫଲିପ୍ ତିଆରି ହାର କମିଯାଏ, କିନ୍ତୁ ସେହି ପୁରୁଣା ପାର୍ଶ୍ୱ ପ୍ରତିକ୍ରିୟା ସମସ୍ୟା ଉଚ୍ଚ ସଙ୍କଟାପନ୍ନ ସ୍ତନ କର୍କଟ ରୋଗୀ ଟାମୋସ୍କୋପିନ୍ ଓ ରାଲେସ୍କୋପିନ୍ ନେଲେ ଏହି ସଙ୍କଟ କମିଯାଏ। ଭିଟାମିନ୍ ଖାଇ କର୍କଟ ଦୂର କରିବା ଜଣାଯାଏ ନାହିଁ, ଯଦିଓ ଭିଟାମିନ୍ ଡି କମ୍ ଥିଲେ ଅଧିକ କର୍କଟ ସମ୍ଭାବନା ରହେ। ଏହି ତଥ୍ୟ କାରଣ ମୂଳକ ବା ସୁରକ୍ଷାକାରୀ ତାହା ଜଣାଯାଏ ନାହିଁ। ଅଧିକ ସଙ୍କଟାପଦ ଲୋକ ବିଟା କ୍ୟାରୋଟିନ୍ ଖାଇଲେ ଫୁସ୍ଫୁସ୍ କର୍କଟ ଅଧିକ ହୁଏ। କଲନ୍ କର୍କଟରେ ଫଲିକ୍ ଏସିଡ୍ ଉପକାରୀ ସାବ୍ୟସ୍ତ ହୋଇନାହିଁ, ସେଲେନିୟମ୍ ଅଧିକ ଦେଲେ ମଧ୍ୟ ଉପକାରିତା ଜଣାଯାଏ ନାହିଁ। ଟିକା କେତେକ କାର୍ସିନୋଜେନିକ୍ ଭୂତାଣୁଜେନିକ୍ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଟିକା ପ୍ରସ୍ତୁତ କରାଯାଇଛି। ସର୍ଭାଇକାଲ କର୍କଟ ସଙ୍କଟକୁ ମାନବ ପାପିଲୋମା ଭୂତାଣୁ ଟିକା କମେଇ ଦିଏ। ହେପାଟାଇଟିସ୍ ବି ସଂକ୍ରମଣକୁ ହେପାଟାଇଟିସ୍ ଟିକା ପ୍ରତିରୋଧ କରିବା ଦ୍ୱାରା ଯକୃତ କର୍କଟ ରୋଗର ସଙ୍କଟରୁ ରକ୍ଷା ମିଳିଥାଏ। ସମ୍ବଳ ଉପଲବ୍ଧ ଥିଲେ ଉପର ଲିଖିତ 2 ଟିକା ଦେବାକୁ ପ୍ରସ୍ତାବ ଦିଆଯାଏ। ପ୍ରିୟ ଶ୍ରୋତା, ମୁଁ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ଟିପ୍ପଣ ଆପଣମାନଙ୍କ ଜୀବନରେ କିଛି ଉପକାର କରୁଥିବ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ। ତାହେଲେ ବହୁତ ଉତ୍ତମ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ପରାକ୍ରମୀ ପରମେଶ୍ୱର, ଦୟାର ସାଗର, ପ୍ରେମର ପିତା, ଅନୁଗ୍ରହ ପରମେଶ୍ୱରଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଏହି କାର୍ଯ୍ୟରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଜ୍ଞାନୀ, ସେହି ସୃଷ୍ଟିକର୍ତ୍ତା, ସେହି ଜୀବନଦାତା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କୁ ଶତ୍ରୁ ଶୟତାନ, ଦୁଃଖ କଷ୍ଟ, ବାଧା ବିଘ୍ନ, ସମସ୍ତ ପ୍ରକାର ରୋଗରୁ ଦୂରେଇ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ କରୁଣା, ତାହାଙ୍କ ଦୟା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଖ୍ରୀଷ୍ଟୀୟ ବା ଖ୍ରୀଷ୍ଟିଆନ ମାନଙ୍କର ବାଧାନ୍ୟତା। ପ୍ରିୟସୋତା, କଥାରେ କୁହାଯାଇଅଛି ଦୁଇ ଜଣ ପାଲକ ଏକତ୍ର ମିଳି ଭଣ୍ଡାରର ରକ୍ଷଣ ପରିଦର୍ଶନ ପ୍ରୋଗ୍ରାମ ନିମିତ୍ତ ସେମାନଙ୍କ ପ୍ରଭୁ ଭୋଜ ପ୍ରାର୍ଥନାମାନଙ୍କ ନିକଟକୁ ଯାଉଥିଲେ। ବିଶ୍ରାମ ଦିନ ସନ୍ଧ୍ୟା ଚଞ୍ଚଳ ପାରି ହୋଇଯାଉଛି। ଗୋଟାଏ ପରିବାରରେ ସେମାନେ ନିୟମିତ ଥିଲେ ଏବଂ ତାଙ୍କର ବୈଠକ ବଖରାରେ ଆସନରେ ବସି ମନୋହର ସଙ୍ଗୀତ ସବୁ ଗୃହ ବାଦ୍ୟଯନ୍ତ୍ରରୁ ଶୁଣୁଥିଲେ। ସେମାନେ ଠିକ୍ ଖୁସଲରେ ବସିଥିବା ବେଳେ ଗୃହକର୍ତ୍ତା ଆସି ସେମାନଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କୁ ଦେଖି ସେ ହତଶହ ମୁଖରେ ପ୍ରଶ୍ନ କଲେ, କ'ଣ ଆପଣମାନେ ସଙ୍ଗୀତ ସବୁ ପସନ୍ଦ କରୁଅଛନ୍ତି? ଜଣେ ପାଲକ ମହାଶୟ ଜବାବ ଦେଲେ, ହଁ ନିଶ୍ଚୟ ପସନ୍ଦ କରୁ। ଆଚ୍ଛା, ଆପଣ ଆମ ଏ ନୂତନ ବାଦ୍ୟ ଯନ୍ତ୍ରଟି ପସନ୍ଦ କରୁଛନ୍ତି କି ବୋଲି ସ୍ତ୍ରୀ ଲୋକଟି ଆଉ ପ୍ରଶ୍ନ କଲେ। ବାଦ୍ୟଯନ୍ତ୍ରଟି ଅତି ଚମତ୍କାର ଏବଂ ତାହାର ଗାନ ମଧ୍ୟ ସୁନ୍ଦର। ସେମାନେ ଉତ୍ତର ଦେଲେ, ଆମେ ଭାରି ଭଲ ପାଉ। ତାପରେ ସେ ସ୍ତ୍ରୀ ପ୍ରଶ୍ନ କଲେ, କ'ଣ ଆପଣ ଜାଣନ୍ତି ତାହାର ଦାମ କେତେ ହେବ? ନା, ଆମେମାନେ ତାହା ଜାଣିନାହୁଁ ବୋଲି ସେହି ପାଲକମାନେ ଉତ୍ତର ଦେଲେ। ସେମାନେ କହିଲେ, ତାହାର କ୍ରୟ ମୂଲ୍ୟ ପଚାରିବା ଭଦ୍ରତା ନୁହଁ। ଏଣୁ ସେମାନେ ଅନ୍ୟ ମନସ୍ଥ ଭାବ ଦେଖାଇଥିଲେ। କିନ୍ତୁ ସେ ସ୍ତ୍ରୀ ଜବାବ ଦେଇ କହିଲେ, ତାହାର ମୂଲ୍ୟ $1,000। $1,000 ମୂଲ୍ୟ ଶୁଣି ପାଲକ ହୃଦୟ ଆଚମ୍ବିକିତ ହେଲା। ଆଉ ସେ କହିଲେ, ମୋର ସ୍ୱାମୀ ତାହା ମୋ ନିମନ୍ତେ ଆଣିଦେଲେ। ଆମେ ତାହା ସହଜରେ କ୍ରୟ କରିନପାରିଲେ ସୁଦ୍ଧା ତାହା ଆଣିବାକୁ ମୋତେ ବାଧ୍ୟ କଲେ। ଦୁଇ ଜଣ ପାଲକ ବିଚାର କଲେ, ଏପରି କୌଣସି ବନ୍ଧୁ ଏତେ ଦାନ ବାଦ୍ୟଯନ୍ତ୍ରର ତୁଲ୍ୟ ଏକାବେଲ କେଦାନ ହେଲେ ସେମାନଙ୍କର ମଣ୍ଡଳୀର ଗୃହୀତା ତ୍ରୁଟି ଯାଆନ୍ତି। କିନ୍ତୁ ସେମାନେ ଆଚମ୍ବିତ ହୋଇ ଚୁପ୍ ରହିଲେ। ସେମାନେ ଗୃହ ତ୍ୟାଗ କରିବାକୁ ଉଦ୍ୟତ ହୁଅନ୍ତେ ସେ ଗୃହବର୍ତ୍ତା କହିଲେ, ଆମେମାନେ ମଣ୍ଡଳୀ ନିମନ୍ତେ ପ୍ରତିଜ୍ଞା ଦେଇଛୁ, ପରିବାର ଚାନ୍ଦା ଦେବାକୁ $2 ମାତ୍ର ପ୍ରତ୍ୟେକ ସପ୍ତାହ ମଧ୍ୟରେ $2 ମାତ୍ର। ଏହା ଶୁଣି ପାଲକମାନେ ନିରୁତ୍ସାହିତ ହେଲେ, କିନ୍ତୁ କିଛି ମତ ପ୍ରକାଶ ନ କରି ସେମାନେ ଆପଣା ରାସ୍ତା ଧରି ଚାଲିଗଲେ। ଘରକୁ ପହଞ୍ଚିବା ପରେ ଅଳ୍ପକ୍ଷଣ ପରେ ପାଲକଙ୍କ ଟେଲିଫୋନ୍ ଘଣ୍ଟି ବାଜିଲା। ତାହା ସେ ଗୃହକର୍ତ୍ତା ଆହ୍ୱାନ ଶୁଣୁଅଛନ୍ତି। ଆଚ୍ଛା ବୋଲି ପାଲକ ଜବାବ ଦେଲେ, ମୁଁ ଓ ମୋର ସ୍ୱାମୀ ମଣ୍ଡଳୀକୁ ଚାନ୍ଦା ଦେବା ନିମନ୍ତେ କରୁଅଛୁ ଏବଂ $2 ବଦଳରେ ପରିବର୍ତ୍ତନ କରିବାକୁ ଚାହୁଁଛୁ। ପାଲକ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଉଦ୍ୟତ ଥିଲେ। ସେ ସ୍ତ୍ରୀ ପୁନଃ କହିଲେ, $2 ବଦଳରେ $1 ମାତ୍ର ଦେବୁ ସପ୍ତାହ ମଧ୍ୟରେ ସେ କହିଲେ। ପାଲକ ନମସ୍ତେ କହି ଚୁପ୍ ରହିଲେ। ବାଦ୍ୟଯନ୍ତ୍ର ନିମନ୍ତ୍ରଣ ନିମନ୍ତେ $1,000 ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ 50 cents ମାତ୍ର ସପ୍ତାହରେ ସେ ଆମମାନଙ୍କ ନିମନ୍ତେ ସବୁ ପ୍ରଦାନ କଲେ, ସବୁ ତାହାଙ୍କ ନିମନ୍ତେ ଦାନ ଦେଲେ ଦେବା ଯୁକ୍ତିସଙ୍ଗୀତ ନୁହେଁ କି? ଦାନଶୀଳ ପ୍ରାଣୀ ପରିତୃପ୍ତ ହେବ, ଆବାର ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବେ ବୋଲି ହିତୋପଦେଶ 11:25 ହିତୋପଦେଶ ଲେଖକ କହୁଅଛନ୍ତି। ପ୍ରିୟ ଶ୍ରୋତା, ଯେପରିକି ଯାକୁବ 1:5 ଯାକୁବ କହନ୍ତି, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। ପ୍ରିୟ ଶ୍ରୋତା, କେଡ଼େ ସୌନ୍ଦର୍ଯ୍ୟ ଭାବରେ ଯାକୁବମାନଙ୍କୁ କହୁଅଛନ୍ତି କି ଯଦି ଆମର ଜ୍ଞାନର ଅଭାବ ରହୁଅଛି ବା ଆମ ବୁଦ୍ଧିର ଅଭାବ ରହୁଅଛି ବା ଆମମାନଙ୍କ ସ୍ମରଣ ଶକ୍ତିର ଅଭାବ ରହୁଅଛି, ସେ ଆମମାନଙ୍କୁ କହୁଅଛନ୍ତି କି ମୁକ୍ତ ହସ୍ତରେ ସମସ୍ତଙ୍କୁ ମୁକ୍ତ ହସ୍ତରେ ପ୍ରାର୍ଥନା କରନ୍ତୁ, ଯେହେତୁ ସେହି ସଦାପ୍ରଭୁ ପରମେଶ୍ୱର ଆମ ଦୋଷ ନ ଧରି ଆମ ପାପକୁ ନ ଧରି ତାହାଙ୍କ ମୁକ୍ତ ହସ୍ତରେ ଆମମାନଙ୍କୁ ଦାନ କରନ୍ତି। ଯଦି ଆମ୍ଭେମାନେ ତାହାଙ୍କ ଛାମୁରେ ପ୍ରାର୍ଥନା କରୁ। ପ୍ରିୟ ଶ୍ରୋତା, ସୁସମାଚାର ଗୌରବ ଏହା ଯେ ପ୍ରତୀତ ମାନବ ସମାଜରେ ପୁନଃ ବାଧାନତ୍ୟା ପ୍ରକାଶ କରିବା ଦ୍ୱାରା ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହେବା ନୀତି ପ୍ରତିଷ୍ଠି ବା ପ୍ରତିଷ୍ଠିତ ହୁଏ। ଏହି ନୀତି ସ୍ୱର୍ଗର ଆଦାଲତରେ ପ୍ରାରମ୍ଭ ହୋଇଅଛି। ମାନବ ସମାଜ ନିମନ୍ତେ ପରମେଶ୍ୱର ଏକ ପ୍ରକାଶ ମହାବର ଦେଇଅଛନ୍ତି। ସେ ଜଗତକୁ ଏଡ଼େ ବଡ଼ ପ୍ରେମ କଲେ ଯେ ସେ ଆପଣା ଏକମାତ୍ର ପୁତ୍ରକୁ ଦାନ କଲେ, ଯେହେତୁ ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବେ, ଏହିପରି ଯହନ 3:16 ପ୍ରକାଶ କରେ। ପ୍ରିୟ ଶ୍ରୋତା, ଯେ କେହି ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ବିଶ୍ୱାସ କରନ୍ତି, ଏଠି ଗରିବ ଧନୀ କିଛି ପ୍ରତ୍ୟକ୍ଷ ରଖୁନାହିଁ। କହୁଅଛି ଯେ କେହି ଧାର୍ମିକ ବା ପାପୀ, ଯେ କେହି ସେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରନ୍ତି, ଯେହେତୁ ସେହି ସଦାପ୍ରଭୁ ଏହି ଜଗତକୁ ଏଡ଼େ ପ୍ରେମ କଲେ, ଆଉ ସେହି ପ୍ରେମ ଯୋଗୁଁ ଆପଣା ଏକମାତ୍ର ପୁତ୍ରଙ୍କୁ ଏହି ଜଗତକୁ ପଠେଇଲେ ଆଉ ଏହି ଜଗତକୁ ଦାନ କଲେ, ଆଉ ଯେ କେହି ସେ ଦାନକୁ ଗ୍ରହଣ କରି ତାହାଙ୍କ ନାମରେ ବିଶ୍ୱାସ କରନ୍ତି ସେମାନେ କେବେ ହେଲେ ବିନାଶ ନ ହେବେ ନାହିଁ, ମାତ୍ର ଅନନ୍ତ ଜୀବନ ପ୍ରାପ୍ତ ହେବେ। ଯୀଶୁଖ୍ରୀଷ୍ଟଙ୍କ ଦାନ ଦ୍ୱାରା ପିତା ପରମେଶ୍ୱରଙ୍କ ହୃଦୟ ଆମ୍ଭେମାନେ ବୁଝିପାରିବା। ଏହାର ପ୍ରମାଣିତ ଅଟେ ଯେ ଆମ୍ଭମାନଙ୍କ ମୁକ୍ତି ପୂର୍ଣ୍ଣ କରିବା ନିମନ୍ତେ ସେ କୌଣସି ବିଷୟ ବାରଣ କରିବେ ନାହିଁ। ଆବଶ୍ୟକୀୟ ହେଲେ ଯେତେ ପ୍ରିୟ ହେଉନା କାହିଁକି, ପ୍ରିୟ ଶ୍ରୋତା, ଯେପରିକି ପ୍ରେରିତ 17:25 ଆଉ ଆଦି 1:29 ଆମେ ପାଉ, ପାଉଲ ଏହିପରି କହୁଅଛନ୍ତି ପ୍ରେରିତ 17:25 କିଏ ବା ତାହାଙ୍କର କୌଣସି ଅଭାବ ଥିବାରୁ ମଣିଷ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। କେଡ଼େ ସୁନ୍ଦର ଭାବରେ ସାଧୁ ପାଉଲ ଲେଖୁଅଛନ୍ତି ପ୍ରିୟ ଶ୍ରୋତା, କି କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ମାତ୍ର ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ସେ ସମସ୍ତଙ୍କୁ ଦିଅନ୍ତି। ଆଦି 29 ଆମେ ପାଉଅଛୁ, ପରମେଶ୍ୱର ଆହୁରି କହିଲେ, ଦେଖ ଆମେ ଭୂମିସ୍ଥ ସବୁ ସଜୀବ ଶାକ ଓ ସବୁ ସଜୀବ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ। ପ୍ରିୟ ଶ୍ରୋତା, ଯେବେ ଆଦମ ହେବାକୁ ସେହି ସଦାପ୍ରଭୁ ପରମେଶ୍ୱର ତାହାଙ୍କ ସହମୂର୍ତ୍ତିରେ ନିର୍ମାଣ କରିଥିଲେ, ସେମାନଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ପ୍ରସ୍ତୁତ ଖାଦ୍ୟ ପ୍ରଦାନ ଦେଲେ, ପ୍ରଦାନ କଲେ, ଆଉ କହିଲେ ଆମ୍ଭେ ଭୂମିସ୍ଥ ସବୁ ସଜୀବ ଶାକ ଓ ସବୁ ସଜୀବ ଫଳଦାୟକ ବୃକ୍ଷ ତୁମମାନଙ୍କୁ ଦେଲୁ, ତାହା ତୁମମାନଙ୍କର ଖାଦ୍ୟ ହେବ। ପ୍ରିୟ ଶ୍ରୋତା, ହୃଦୟର ସ୍ୱନ୍ଦରେ, ଫୁସ୍ଫୁସ୍ର କାର୍ଯ୍ୟରେ ଏବଂ ଶରୀରର ବିଭିନ୍ନ ଅଂଶରେ ଜୀବନ ସ୍ରୋତର ଶକ୍ତି ସନ୍ଦେହ ପ୍ରକାର ପନ୍ଥାରେ ପରମେଶ୍ୱରଙ୍କ ଶକ୍ତିର ପରିଚୟ ଦିଏ। ଜୀବନର ପ୍ରତ୍ୟେକ ମୂର୍ତ୍ତିତ୍ୱ ନିମନ୍ତେ ଏବଂ ସୁଖ ସୁବିଧା ପାଇଁ ଆମ୍ଭେ ଈଶ୍ୱରଙ୍କଠାରେ ଋଣୀ ଅଟୁ। ଯେଉଁ ଶକ୍ତି ଓ କ୍ଷମତା ମାନବକୁ ଉନ୍ନତ କରେ, ନିମ୍ନସ୍ତରରୁ ତାହା ସବୁ ସୃଷ୍ଟିକର୍ତ୍ତାଙ୍କର ଦାନ ଅଟେ। ସେ ତାହାଙ୍କର ବିଭିନ୍ନ ଉପକାର ଯୋଗେ ଆମ୍ଭମାନଙ୍କୁ ପଥ କଢ଼ାଇ ନିଅନ୍ତି। ଆମ୍ଭେମାନେ ଯେଉଁ ଖାଦ୍ୟ ଭୋଜନ କରୁ, ଯେଉଁ ଜଳ ପାନ କରୁ, ଆମ୍ଭେମାନେ ପୋଷାକ ପରିଧାନ କରୁ, ନିଶ୍ୱାସ ପ୍ରଶ୍ୱାସ ଯେଉଁ ବାୟୁରେ ନେଉ, ଏସବୁରେ ତାହାଙ୍କର ଋଣୀ ଅଟୁ। ତାହାଙ୍କର ବିଶେଷ ପରିଚାଳନା ବିନା ବାୟୁ, ଜୀବାଣୁ ଓ ବିଷାକ୍ତ ପଦାର୍ଥରେ ପରିଣତ ହୁଅନ୍ତା। ସେ ପ୍ରଚୁର ମଙ୍ଗଳଦାତା ଓ ରକ୍ଷାକର୍ତ୍ତା ଅଟନ୍ତି। ପ୍ରିୟ ଶ୍ରୋତା, ଯେପରିକି ଯିଶାୟ 32:8 ଯିଶାୟ ଭବିଷ୍ୟତ ଭକ୍ତା ଏହିପରି ଲେଖନ୍ତି, ମାତ୍ର ମହାତ୍ମା ମହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମହାତ୍ମାର ଚେଷ୍ଟାରେ ସ୍ଥିର ରହିବ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟ ଜୀବନରେ ଯାହାର ହୃଦୟ ପ୍ରଜ୍ୱଳିତ ହୋଇଥାଏ, ସେ ଦାନଶୀଳ କର୍ତ୍ତବ୍ୟକୁ କର୍ତ୍ତବ୍ୟ ବୋଲି ଗ୍ରହଣ କରି ନଥାଏ, କିନ୍ତୁ ମନୁଷ୍ୟକୁ ଯେଉଁ ଉଚ୍ଚ ପବିତ୍ର କର୍ତ୍ତବ୍ୟ ପରମେଶ୍ୱରଙ୍କ ରାଜ୍ୟ ବୃଦ୍ଧି କରିବା ନିମନ୍ତେ ଦିଆଯାଇଅଛି, ତାହାକୁ ଆନନ୍ଦର ବିଷୟ ବୋଲି ଗ୍ରହଣ କରି ନିଏ। ତାହାଦ୍ୱାରା ଜଗତକୁ ଉତ୍ତମ ଅନୁଗ୍ରହ ଓ ସତ୍ୟର ପ୍ରଚାର କରାଯାଏ। ପ୍ରିୟ ଶ୍ରୋତା, ଖ୍ରୀଷ୍ଟିଆନ ବାଦାନିତ୍ୟା, ସଦାପ୍ରଭୁ ପରମେଶ୍ୱର ଏହି ଜଗତକୁ ଏଡ଼େ ପ୍ରେମ କଲେ ଯେ ତାହାଙ୍କ ଏକ ପୁତ୍ର ଦାନ କଲେ। ସେହି ସଦାପ୍ରଭୁ ବର୍ତ୍ତମାନ ଯେଉଁ ଜୀବନଯାପନ ଆମେମାନେ କରୁଅଛୁ, ସେହି ଜୀବନ ସେହି ଜୀବନଦାତା ଦେଇଅଛନ୍ତି। ପ୍ରିୟ ଶ୍ରୋତା, ଏହାର ଦ୍ୱିତୀୟ ଭାଗ ଆମେ ଆ ପରଦିନରେ ଶୁଣିବା। ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ବିଶ୍ୱାସ କରି ତାହାଙ୍କ ମଧୁର ନାମରେ ଆମ୍ଭେମାନେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ତୁମ ସେହି ମଧୁର ନାମରେ କୋଟି କୋଟି ଝୁଆର କୋଟି କୋଟି ନମସ୍କାର। ସେହି ମଧୁର ନାମରେ ଏହି ପାପୀ ମନୁଷ୍ୟ ପ୍ରାର୍ଥନା ଅର୍ପଣ କରୁଅଛି, ଯେହେତୁ ତୁମେ ଏହି ପ୍ରଶଂସା ଗୌରବ ମହିମାର ଯୋଗ୍ୟ। ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲ, ସେହି ବାକ୍ୟ ସବୁ ଆମମାନଙ୍କ ମନରେ ଆତ୍ମାରେ ରଖିବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଙ୍କୁ ଅଛି ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।